ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ତମାଖୁ ସେବନ ଜନିତ କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ମିଳିତ ପ୍ରୟାସ ଓ ସଚେତନତା ଦ୍ୱାରା ତମାଖୁ ମୁକ୍ତ ସମାଜ ଗଠନ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ସ୍ଥିତ ଆଇଆଇଏମ୍ସି କାର୍ଯ୍ୟକାରିତାର ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ। ଏବଂ ପବିତ୍ର ଷଷ୍ଠୀରେ ଆଜି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଶିବ ପାର୍ବତୀଙ୍କ ବିବାହ ଉତ୍ସବ ହେବ ଅନୁଷ୍ଠିତ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁ ସେବନର ନିବେଦନକୁ ପ୍ରତ୍ୟାଖ୍ୟାନ କରିବା, ତମାଖୁର ପ୍ରଚାର ପ୍ରସାର କରୁଥିବା ବ୍ୟବସାୟିକ କୌଶଳର ସତ୍ୟତା ଲୋକଲୋଚନକୁ ଆଣିବା। ତମାଖୁରେ 7000 ଅଧିକ ବିଷାକ୍ତ ପଦାର୍ଥ ରହିଛି, ସେଥିମଧ୍ୟରୁ 60 ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍, ମୁଖଗହ୍ୱର ଏବଂ ଜିଭରେ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଭଦ୍ରକଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧୀର ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍ ଜନିତ ରୋଗ, ହୃଦ୍ଘାତ ଆଦି ରୋଗ ହେଉଥିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ତମାଖୁ ସେବନ ନିରୋଧ ଉପରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ନର୍ସିଂ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମିଳିତ ପ୍ରୟାସ ଓ ସଚେତନତା ଦ୍ୱାରା ତମାଖୁମୁକ୍ତ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ 'ଆମ ସଂକଳ୍ପ ନିଶା ନୁହେଁ ଜୀବନ'ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ନିରନ୍ତର ପ୍ରୟାସ ଦ୍ୱାରା ତମାଖୁ ବର୍ଜନ ଦିବସକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରତିଷ୍ଠାନ, ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ମାସେବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଲୋଗୋ ଏବଂ ଟେଲିଭିଜନ ବିଜ୍ଞାପନର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି,
ସମସ୍ତଙ୍କର ନୈତିକ ଦାୟିତ୍ୱ ଏକ ବାର୍ତ୍ତା ସମାଜକୁ ଦେବା ଏବଂ ଏ ବାର୍ତ୍ତା ଆଧାରରେ ସମାଜକୁ ପୁଣି ଥରେ ତିଆରି କରିବାର ଯେଉଁ ପ୍ରକ୍ରିୟା, ଅବୈଧ ମଦ କାରବାରକୁ ରୋକିବା ପାଇଁ ବିଭାଗ ତରଫରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆହେଇଛି ଏବଂ ସେଥିରେ ବି ଆମେ ଅନେକ ସଫଳତା ପାଇଛୁ, ଯେଉଁ ସଫଳତା ଆମକୁ ଉତ୍ସାହିତ ବି କରି ଡ୍ରଗ୍ସର ପ୍ରସାରକୁ ରୋକିବା ପାଇଁ ତା ପାଇଁ ବି ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ ସହିତ ଯେଉଁ ବାକି ଯେଉଁ ଏନ୍ଫୋର୍ସମେଣ୍ଟ କାମକୁ ଆଗକୁ ନେବାକୁ ଚାହୁଁଛୁ, ବିଭିନ୍ନ ଜାଗାରେ ହେଉଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କରିବା ପାଇଁ ଯାହା ଟେକ୍ନୋଲୋଜିର ବ୍ୟବହାରଠୁ ଆରମ୍ଭ କରିକି ଯାହା ଯାହା ଆବଶ୍ୟକତା ତାକୁ କରାଯିବା ପାଇଁ ଚିନ୍ତା କରାଯାଉଛି।
ସୂଚନାଯୋଗ୍ୟ, ଆଜିଠାରୁ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମାସ 26 ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବାମରା ବନଖଣ୍ଡ ଜମନକିରା ବ୍ଲକ ବଡ଼ରମ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ବନଖଣ୍ଡ ଅଧିକାରୀଙ୍କ ସହ ଅଭୟାରଣ୍ୟର ଉନ୍ନତିକରଣ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରାଜ୍ୟରେ ଦୁଗ୍ଧ ଚାଷକୁ ଦ୍ୱିଗୁଣିତ କରିବା ନିମନ୍ତେ ଆସନ୍ତାକାଲି ଦୁଗ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ 75 ଗୋଶାଳାକୁ 10,50,00,000 ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ପୂର୍ବରୁ 66 ଗୋଶାଳାକୁ 9,80,00,000 ଟଙ୍କା ପ୍ରଦାନ କରାଯାଇଛି। ସରକାର କାମଧେନୁ ଯୋଜନାରେ 70% ସବ୍ସିଡିରେ ଚାଷୀମାନଙ୍କୁ ଗାଈ ଯୋଗାଇ ଦେଉଛନ୍ତି। ଓମ୍ଫେଡ୍ ସଂସ୍ଥାକୁ ମଧ୍ୟ ଅଧିକ କ୍ରିୟାଶୀଳ କରାଯିବା ସହ ଚାଷୀଙ୍କୁ ଗୋଖାଦ୍ୟ ଓ ଘାସ ଚାଷ ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନସଂସ୍ଥାନ ଆଇଆଇଏମ୍ସି ଗସ୍ତ କରି ସଂସ୍ଥାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଇଆଇଏମ୍ସି ଭିତ୍ତିଭୂମିର ଉନ୍ନତିକରଣ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି, ନୂତନ ପାଠ୍ୟକ୍ରମ, ସ୍ନାତକୋତ୍ତର ଡିଗ୍ରୀ ବ୍ୟବସ୍ଥା ଆଦି ବିଷୟରେ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନଙ୍କ ସହ ସଚିବ ଶ୍ରୀ ଜାଜୁ ଆଲୋଚନା କରିଥିଲେ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁରର ସହର ଚଳଚଞ୍ଚଳ ହୋଇଉଠିଛି। ଆଜି କନ୍ୟାଳୟରେ ଗଣ୍ଠାଳ ପିଠା ହଳଦୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ରାତିରେ ବରଯାତ୍ରୀ ତଥା ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବରବେଶରେ ଦେବଦେବ ମହାଦେବ ସୁସଜିତ ହୋଇ ବରଯାତ୍ରୀ ସହ କନ୍ୟା ପାର୍ବତୀଙ୍କ ଘରକୁ ଯାତ୍ରା କରିବେ। ଏ ସମ୍ପର୍କରେ ଆମର ସମ୍ବଲପୁରର ସମ୍ବାଦଦାତାଙ୍କ ରିପୋର୍ଟ।
ସନ୍ଧ୍ୟା ସମୟରେ ଦେବୀ ପାର୍ବତୀ ବହୁ ବେଶରେ ସଜେଇ ହେବାକୁ ଥିବାବେଳେ ଦେବଦେବ ମହାଦେବ ବିରାଟ ପଟୁଆରରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିବେ। ନନ୍ଦପଡ଼ାର ବଙ୍ଗ ବରାଡ଼ ବାଲୁଙ୍କେଶ୍ୱର ବାବା, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ସହ ପ୍ରମୁଖ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଆସନ୍ତା ସକାଳେ ହସ୍ତଗଣ୍ଠି ପଡ଼ିବାକୁ ଥିବାବେଳେ ଆସନ୍ତାକାଲି ରାତ୍ରି 11 ପରେ ବିରାଟ ଶୋଭାଯାତ୍ରା ବାହାରିବ। ସମ୍ବଲପୁରରୁ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ମୁଁ ଗୁଣମଣି ବିଶ୍ୱାଳ।
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ସନ୍ଧ୍ୟାରେ ପ୍ରଭୁ ଶିବଙ୍କୁ ଶୋଭାଯାତ୍ରାରେ ପାଲିଙ୍କିରେ ନିଆଯାଇ ମାତା ପାର୍ବତୀଙ୍କ ଘରେ ପହଞ୍ଚାଯିବ। ମଧ୍ୟରାତ୍ରିରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଦେବଦମ୍ପତିଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଢେଙ୍କାନାଳଠାରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ସାମଗ୍ରିକ ବିକାଶ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା, ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କର ସମ୍ମାନ ସହ ବଞ୍ଚିବା ଲାଗି ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କ ବିଶେଷ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ 40-ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ୍ସିଆର୍ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ନାମ ଲେଖା ପାଇଁ ଆବେଦନ କରାଯାଉଛି। 2025-26 ଶିକ୍ଷାବର୍ଷ ପାଇଁ ଭୁବନେଶ୍ୱର, ଭୋପାଳ, ଆଜମେର, ମହୀଶୂର, ମେଲୋର ଏବଂ ଶିଲଂରେ ବିଏ, ବିଇଡି, ବିଏସ୍ସି, ବିଇଡି, ଏମ୍ଇଡି, ଏମ୍ଏସ୍ସିଇଡି ଆଦି ଶିକ୍ଷାଭିତ୍ତିକ ଅଧ୍ୟୟନରେ ନାମ ଲେଖା ପାଇଁ ସିଇଇ ପରୀକ୍ଷା ଆସନ୍ତା ମାସ 29 ଅନୁଷ୍ଠିତ ହେବ। କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଚଳିତ ବର୍ଷ ଆବେଦନର ଶେଷ ତାରିଖ 17 ରହିଛି। ଅଧିକ ଜାଣିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ www.riebbs.ac.inରେ ଲଗ୍ଇନ୍ କରିବା ସହ ହେଲ୍ପଲାଇନ୍ ନମ୍ବର 022-613-06-271ରେ ଯୋଗାଯୋଗ କରିପାରିବେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପରିକ ଖାଦ୍ୟ ଉତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହରର କଚେରୀ ପଡ଼ିଆଠାରେ ଆସନ୍ତା ମାସ 11 20 ପର୍ଯ୍ୟନ୍ତ ଏହି ଉତ୍ସବର ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲ୍ଲାରେ 3 ସଚେତନତା ରଥ ବାହାରି ବୌଦ୍ଧ, ହରଭଙ୍ଗା, କଣ୍ଟାମାଳା ବ୍ଲକ ଏବଂ ବୌଦ୍ଧ ବିଜ୍ଞପିତ ପରିଷଦ ଅଞ୍ଚଳ ପରିଦର୍ଶନ କରିବ। ନୂଆପଡ଼ା ଜିଲ୍ଲାରେ ଅଦିନିଆ ଏବଂ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେବା ସହ ଧାନ ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। ଧାନ ବିଲରେ ଧାନ ଗଜା ହୋଇଥିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ ପାଇଁ ଚାଷୀକୂଳ ପକ୍ଷରୁ ଦାବି କରାଯାଇଛି। ଭଦ୍ରକଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ 43 ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରମୁଖ ଛକମାନଙ୍କରେ ସିସିଟିଭି ସ୍ଥାପନ, 18 ବୟସର କମ୍ ପିଲାମାନଙ୍କୁ ଗାଡ଼ି ଚଳାଇବା ଉପରେ ବାରଣ, ଜାତୀୟ ରାଜପଥରେ ହୋର୍ଡିଂ ଆକାର ବଡ଼ କରିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ 2024-25 ବର୍ଷରେ ଝିଅଙ୍କ ସଂଖ୍ୟା ତୁଳନାରେ ପୁଅ ଅଧିକ ରହିଥିବା ସମ୍ପର୍କରେ ଏକ ସର୍ବେକ୍ଷଣ ରିପୋର୍ଟ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଉପଦେଷ୍ଟା କମିଟି ବୈଠକରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଗଜପତି ଜିଲ୍ଲା ପାରଲାଖେମୁଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଜନସାଧାରଣଙ୍କ ପାଇଁ ଆଧାର କାର୍ଡର ଜରୁରୀ ଏବଂ ଏହାକୁ ପ୍ରତି 10 ମଧ୍ୟରେ ଅପଡେଟ୍ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ତମାଖୁ ସେବନ ଜନିତ କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ମିଳିତ ପ୍ରୟାସ ଓ ସଚେତନତାରା ତମାଖୁମୁକ୍ତ ସମାଜ ଗଠନ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ସ୍ଥିତ ଆଇଆଇଏମ୍ସି କାର୍ଯ୍ୟକାରିତାର ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଏବଂ ପବିତ୍ର ଷଷ୍ଠୀରେ ଆଜି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଶିବ ପାର୍ବତୀଙ୍କ ବିବାହ ଉତ୍ସବ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।